ହ୍ୟାଲୋ, ମୁଁ ଚିତ୍ରାଙ୍ଗଦା ଖୁଣ୍ଟିଆ 57 ୱାର୍ଡର ବାସିନ୍ଦା ଅଟେ, ତାରିଣୀ ବସ୍ତିରୁ କହୁଅଛି। ଯେ ଆମ ୱାର୍ଡରେ ଆମେ ସାଧାରଣତଃ ବସ୍ତି ଅଞ୍ଚଳ ବାସିନ୍ଦା ଠୁ ଆମେ ସକାଳୁ କାମ କରିବା ଆମର ନିତ୍ୟାନ୍ତ ଜରୁରୀ। ଯେହେତୁ ଆମେ ପରାହରେ କାମ କଲେ ପେଟ ପୋଷୁ, ସେଥିପାଇଁ ସକାଳେ ପାଣିର ଗୋଟେ ଠିକ ଟାଇମ୍ ରହୁନାହିଁ। ଯୋଉ ଟାଇମ୍ରେ କି ଲୋକମାନେ ଘରେ ଥିଲାବେଳେ ପାଣି ଆସୁନାହିଁ, ଯେମିତି କାମକୁ ଯାଉଛନ୍ତି ହେରି ସକାଳ ବେଳା, କେତେବେଳେ 4ଟା ବେଳେ, କେତେବେଳେ ରାତି 9ଟାରେ ପାଣି ଠିକ ସମସ୍ୟା ତ ଠିକ ଟାଇମ୍ ଗୋଟେ ନାହିଁ। ଯେ ମାସି ମାନେ ଗୋଟେ ନିର୍ଦ୍ଦିଷ୍ଟ ଟାଇମ୍ଟେ ହେଲେ ଲୋକମାନେ ବି ଭଲରେ ପାଣି ପାଇପାରନ୍ତେ, ଯେହେତୁ ନିର୍ଦ୍ଦିଷ୍ଟ ଟାଇମ୍ ବି ନାହିଁ। ପାଣି କେତେବେଳେ 10ଟାରେ ଆସୁଛି, କେତେବେଳେ 4ଟାରେ ଆସୁଛି, କେତେବେଳେ ରାତି 9ଟାରେ ଆସୁଛି, ଯେହେତୁ ରାତି 12ଟାରେ ଆସୁଛି। ଯେହେତୁ ଏମାନେ ସବୁ ଲେବର ଆଉ ମଜୁରିଆ ଲୋକ, ସେମାନେ ଠିକ ସେ ପାଣି ବି ରଖିପାରୁନାହାନ୍ତି, ପାଣି ରଖିପାରୁନାହାନ୍ତି। ସେଥିପାଇଁ ଦି ବେଳା ଟାଇମ୍ଟେ ପାଣି ପାଇଲେ ଏମାନେ ଟିକେ ଭଲସେ ଉପକୃତ ହୋଇପାରନ୍ତେ, ଆଉ ପାଣିର ଠିକ ବ୍ୟବହାର ଉପଯୋଗରେ ଲାଗିପାରନ୍ତା ସେମାନଙ୍କର। ଆଉ ଏଠି ଅଳିଆ ରାସ୍ତା ଆବର୍ଜନା ସବୁ ପ୍ରକାର ଅସୁବିଧା, ବିଏମ୍ସି ଦ୍ୱାରା ଯୋଉ ଗାଡି ଆସୁଛି, ସେ ଗାଡି ଆସି ସିନା ଘରୁ ଶୁଖିଲା ଅଳିଆ ସବୁ ନେଇଯାଉଛି, କିନ୍ତୁ ରାସ୍ତା ଓଳେଇଲା ପରେ ଯୋଉ ରାସ୍ତା ଉପରେ ଜମି ରହୁଛି ଅଳିଆ, ସେଟା ଠିକ ଭାବରେ ଉଠୁନାହିଁ। ଏବେ ଏବେ ବି ମଧ୍ୟ ଆମ ରାସ୍ତାରେ ଥାଏ ଥାଏ ସବୁ ଜାଗାରେ ଜମା ହେଇକି ରହୁଛି, ତଳିବାଲା ଆସି ଠିକ ସମୟରେ ଉଠଉ ନାହିଁ। ଆଉ ଆପଣ ଟିକେ ସେଇଭଳି ବ୍ୟବସ୍ଥା କଲେ ପରିଷ୍କାର ପରିଚ୍ଛନ୍ନ ରହିପାରନ୍ତା, ଆଉ ଲୋକମାନେ ଠିକ ସେ ପାଣି ପାଇପାରନ୍ତେ। ଦୁଇ ଟାଇମ୍ଟା ପାଣି ଦେଲେ ଲୋକମାନେ ଠିକ ସେ ପାଇପାରନ୍ତେ। ଆମର ଏତିକି ଅନୁରୋଧ ଆପଣଙ୍କ ପାଖରେ।